श्रीमद्भागवतम दशम स्कंद अठावन अध्याय श्लोक दस कालिया कही ने अस्ति स्वपरभ्रांति नते अस्ति स्वपरभ्रांति विश्वस्य श्रुदात्मनः विश्वस्य श्रुदात्मनः तथापि स्मरतांशस्व तथापि स्मरतांशस्व तेषां हंसि हृदि स्थितः तेषां हंसि हृदि स्थितः नाते अस्ति स्वपरभ्रान्ति विश्वस्य श्रुदात्मनः तथापि स्मरतांशस्व प्रेषान् हंसि हृदि स्थितः नाते अस्ति स्वपरभ्रान्ति विश्वस्य श्रुदात्मनः तथापि स्मरतांशस्व क्लेशान् हंसि हृदि स्थितः अस्ति स्वपरभ्रान्ति विश्वस्य श्रुदात्मनः स्मरतांशस्व क्लेशान् हरे कृष्ण मुखस्थ भक्त सजन नंद एवं मातृवृंद आपण मान का आम भागवत कथा को स्वागत जना चाहिए। ये आम गत काली से स्मरण कही आज मत से स्मरण रही तेणु भावली ये पुणी गत काली कही चिंता करी गत काली से स्मरता शब्दी रही कुंतीदेवी दुईट श्लोक कही तेणु ये कुंतीदेवी भगवान को यही भाव कथा कहते तेणु ये श्लोक कहते न ते अस्ति स्वपरभ्रांति आमर जो रही आमर जो हिसाब रही आम चिंता करते आम भ्रम रही भ्रांति आमर रही कौन ये होंगे आम निजर व्यक्ति ये हूँ पर व्यक्ति यहाँ हूँ भ्रांति यहाँ भ्रम किंतु भगवान किए पर निजर किए समस्त तो भगवान एमती किसी ना जे भगवान छाड़ी रही सार्वम खड़म इदम ब्रह्म सबकि भगवान रू सब जहा दे जन्मादेश किंतु साधारण लोक मैंने जो मैंने माया भीतर रही मायाग्रस्त जीव सी भावी शरीर सम्बन्धी जो मैंने अच्छा मोर अहम ममेती ये हूँ माया ये हूँ कौन भागवत पंचम स्कंद पंचम अध्याय ऋषभदेव कथा कहते पुंस स्त्रीय मिथुन भाव मृतम तयोर्मृत हृदय ग्रंथि माहु अथो गृह क्षेत्र शताब्द बीते जन से मोहयम अहम ममेती ये हूँ मोह जो मोह अर्जुन जो मोह होता भगवद गीतार ज्ञान सुन सारा पर से मोह दूर है यही भाव में आम समस्ते मोहग्रस्त होचे तेणु जत बड़े यही प्रकृत ज्ञान जन प्राप्त हे तार से मोह दूर हम भगवद गीतार अंतिम भगवान कहले कचिद सुत पार्थ त्वृण चेदा कचिद अज्ञान समह प्रणस्पति धनंजय भगवद गीता प्रथम अध्याय अर्जुन जो सब कथा कही मोहवशर से सब कही तेणु जो ज्ञान प्राप्त हेले से कह प्रभु मोर नष्ट मोह स्मृति लब्धवा मोर मोह दूर है तेणु मोहग्रस्त लोक मान चिंता थी अर्जुन चिंता करते मोर निजर ये मोर पर चिंता कर अवश्य अर्जुन भगवान भक्त से मोहग्रस्त नुहति कि भगवान व्यवस्था से मोहग्रस्त होते ତେଣୁ ଏ ଯେଉଁ ରହିଛନ୍ତି ମୋହ, ଏଇ ମୋହଟା ସମସ୍ତଙ୍କର ରହିଛି। ମୋହଟା କିଭଳି ରହିଛି, ଋଷଭଦେବ ସେଇଟା କହୁଛନ୍ତି, ପୁଂସ ସ୍ତ୍ରୀ ମିଥୁନି ଭାବ ମେତମ, ପୁରୁଷ ସ୍ତ୍ରୀ ଯେଉଁ ମିଥୁନି ଭାବ ରହିଛି, ଏଇଥିରୁ ତୟୋର୍ମିତ ହୃଦୟ ଗ୍ରନ୍ଥି ମାହୁ, ସେଇଥିରୁ ହୃଦୟର ବନ୍ଧନ ଆରମ୍ଭ ହେଉଛି, ହୃଦୟ ଗ୍ରନ୍ଥି ମାହୁ। ତେଣୁ ଯେତେବେଳେ ହୃଦୟର ବନ୍ଧନ ଆସୁଛି, ଅତ ଗୃହ କ୍ଷେତ୍ର ସୁତ ଆତ୍ମବିତେଇ, ବିବାହ କରୁଛନ୍ତି, ପିଲା ଛୁଆ ହେଉଛନ୍ତି, ବନ୍ଧୁବାନ୍ଧବ ରହୁଛନ୍ତି, ଗୃହ କରୁଛନ୍ତି, ଜମିବାଡ଼ି କରୁଛନ୍ତି, ବ୍ୟବସାୟ କରୁଛନ୍ତି, ଏଇଭଳି ଭାବରେ ସୁତାହାତ ବିତେ ଜନସ୍ୟ ମୋହ ଯାନ, ମନୁଷ୍ୟମାନଙ୍କର ଏଇଭଳି ଭାବରେ ମୋହ ଜାତ ହୁଏ, ଯାହାର ଲକ୍ଷଣ ହେଉଛି କ'ଣ ନା ଅହଂ ମମେତି, ଏ ଶରୀରକୁ ସେମାନେ ଭାବନ୍ତି ଅହଂ ବା ମୁଁ, ଏବଂ ଶରୀର ସମ୍ବନ୍ଧୀୟ ବସ୍ତୁକୁ ଭାବନ୍ତି ମୋର ଅହଂ ମମେତି। ଏଇ ଯେଉଁମାନେ ମାୟାଗ୍ରସ୍ତ ଯିବ ସେମାନେ ଏହିଭଳି ଭାବରେ ଭାବନ୍ତି, କିନ୍ତୁ ଯେଉଁମାନେ ମାୟାରୁ ପାର ହୋଇଯାଇଛନ୍ତି ସେମାନଙ୍କର ଏହିସବୁ ଭାବନା ଥାଏ, ତାଙ୍କର ସମସ୍ତ ପ୍ରତି ସମ ସମ ସର୍ବେଷୁ ଭୂତେଷୁ କେଉଁଠି ଗଲା। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି, ଯେଉଁମାନେ ଏ ଭୌତିକ ଯେଉଁ ତ୍ରିଗୁଣରୁ ଉର୍ଦ୍ଧକୁ ଗଲେଣି, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା, ବ୍ରହ୍ମଭୂତ ଯେଉଁମାନେ ଯେଉଁମାନେ ବ୍ରହ୍ମଭୂତ ନୁହନ୍ତି ସେମାନେ ସେ ଜୀବଭୂତ, ଜୀବଭୂତ କହିଲେ ସେମାନେ ତ୍ରିଗୁଣ ଭିତରେ ରହିଛନ୍ତି, ତେଣୁ ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଗଲେ ସେମାନେ ପ୍ରସନ୍ନ ଆତ୍ମା ହୋଇଯିବେ, ସେମାନେ ସବୁବେଳେ ପ୍ରସନ୍ନ ଚିତ୍ତ ରହିବେ, ଆନନ୍ଦ ଚିତ୍ତ ରହିବେ। ତେଣୁ ସେ ସ୍ତରର ଲକ୍ଷଣ କ'ଣ ନା, ନ ସୋଚନ୍ତି ନ କାଙ୍କ୍ଷତି, ତାଙ୍କର କୌଣସି ସୂଚନା ନାହିଁ ବା ଆକାଂକ୍ଷା ନାହିଁ, ସୂଚନା ଆକାଂକ୍ଷା କାହିଁକି ଆସେ, ଆମେ ସମସ୍ତେ ଭୌତିକ ସ୍ତରରେ ଅଛେ, ଆମର ସୂଚନା ଆକାଂକ୍ଷା କାହିଁକି ଆସୁଛି, କାରଣ କ'ଣ, ସୂଚନା ଆକାଂକ୍ଷାର ଲକ୍ଷଣ କ'ଣ, ମାନେ କ'ଣ ପାଇଁ ସୂଚନା ଆକାଂକ୍ଷା ଆସୁଛି, ସୂଚନା କ'ଣ ପାଇଁ ଆସୁଛି ନା, ଗୋଟେ ବସ୍ତୁ ଯଦି ଅଛି ଚାଲିଗଲା ସେଥିପାଇଁ ସୂଚନା ରହିବ, ଗୋଟେ ମୂଲ୍ୟବାନ ବସ୍ତୁ ଅଛି ଯଦି ଚାଲିଗଲା ତାହେଲେ ସୂଚନା କରିବା ଭାବରେ ଚାଲିଗଲା, ଏଇଟା ଆକାଂକ୍ଷା କ'ଣ ପାଇଁ, ଯେଉଁ ଜିନିଷ ନାହିଁ ଏଇଟା ମୋର ଦରକାର, ସେଇଟା ମୋର ଦରକାର, ଏଇଟା ମୋର ଦରକାର, ଏଇଭଳି ଭାବରେ ଆକାଂକ୍ଷା, ଏ ସୂଚନା ଏବଂ ଆକାଂକ୍ଷା। ଏଇ ଯେଉଁମାନେ ମାୟାଗ୍ରସ୍ତ ରହିଛନ୍ତି ଜୀବଭୂତ ସେମାନଙ୍କର ଏହିଭଳି ଭାବ ମୋହ କ'ଣ, ସୂଚନା ଏବଂ ଆକାଂକ୍ଷା ରହିଛି, କିନ୍ତୁ ଯେଉଁମାନେ ଏ ତ୍ରିଗୁଣରୁ ଉର୍ଦ୍ଧକୁ ଗଲେଣି ସେମାନେ ମୋହ କ'ଣ, ସୂଚନା ଏବଂ ଆକାଂକ୍ଷାରୁ ଉର୍ଦ୍ଧକୁ ଗଲେଣି, ତାଙ୍କର ସୂଚନା ନାହିଁ କି ଆକାଂକ୍ଷା ନାହିଁ। ତେଣୁ ସମ ସର୍ବେଷୁ ଭୂତେଷୁ, ଏ ଚନ୍ଦନ ବାବୁ ମୋତେ ଟିକେ ଗୋଟେ ଅଦାଟି ଖଣ୍ଡେ ଦେବେ, ଅଦା ଅଦା ଖଣ୍ଡେ, ସମ ସର୍ବେଷୁ ଭୂତେଷୁ, ସେ ସ୍ତରକୁ ଯେଉଁମାନେ ଯିବେ ସେମାନେ ସମସ୍ତଙ୍କ ପ୍ରତି ସମାନ, ଖାଲି ମନୁଷ୍ୟ ନୁହନ୍ତି, ସବୁ ଜୀବ ପଶୁ ପକ୍ଷୀ କୀଟପତଙ୍ଗ ସମସ୍ତଙ୍କ ପ୍ରତି ସମାନ ଭାବ ତାଙ୍କର ଆସିବ। ସମ ସର୍ବେଷୁ ଭୂତେଷୁ ମଦ୍ ଭକ୍ତି ଲଭତେ ପରାମ, ଏହି ସ୍ତର ପ୍ରଭୁପାଦ ମହାରାଜ କହନ୍ତି ଏହି ସ୍ତର ହେଉଛି ଭକ୍ତିର ପ୍ଲାଟଫର୍ମ, ଯିଏ ସେହି ସ୍ତରକୁ ଯାଇଛନ୍ତି ସେଇ ସେହି ସ୍ତରରୁ ଭକ୍ତି ଆରମ୍ଭ ହେଉଛି। ତେଣୁ ଆମେ ଯେଉଁ ଭକ୍ତି କରୁଛେ ଏଇ ଭକ୍ତିର କେଉଁ ସ୍ତର ଆପଣ ହିସାବ କରନ୍ତୁ, ଭକ୍ତି ଯେତେବେଳେ ଅପ୍ରାକୃତ ସ୍ତରରେ ଭକ୍ତି ଆରମ୍ଭ ହୁଏ, ଅପ୍ରାକୃତ ସମସ୍ତ ତିନି ଗୁଣରୁ ଯେଉଁମାନେ ଉର୍ଦ୍ଧକୁ ଗଲେ ସେମାନଙ୍କୁ ସେଇଟାକୁ ସେଇଠି ସେହି ସ୍ତରକୁ ଆସିଲେ ଜଣେ ଭକ୍ତି ଆରମ୍ଭ କରିବେ, ଶ୍ରୀ ଶ୍ରୀ ସୀତାରାମ ରତ୍ନ। ତେଣୁ ସେହି ସ୍ତର ହେଉଛି ଭକ୍ତିର ସ୍ତର, ତେଣୁ ଆମର କେଉଁ ସ୍ତର, ଆମେ ଯେଉଁ ଭକ୍ତି କରୁଛେ ଏଇଟା କେଉଁ ସ୍ତର ଆମେ ଅଛେ, ଏଇଟା କେଉଁ ସ୍ତର ରହିଛି, ଆମେ ଏ ତିନି ଗୁଣକୁ ଯାଇନି ବା ଆମେ ବି ତ କିଏ ଯାଇଥାଇ ପାରନ୍ତି, ମୁଁ ଯାଇନି ଅନ୍ତତଃ ପକ୍ଷେ, କିନ୍ତୁ ଅଧିକାଂଶ ଲୋକ ଯେଉଁମାନେ ଏଇ ଭୌତିକ ସ୍ତରରେ ଅଛନ୍ତି ଭକ୍ତି ଆରମ୍ଭ କରୁଛନ୍ତି, ପ୍ରାରମ୍ଭିକ ଭକ୍ତ ଯେଉଁମାନେ, ସେଥିପାଇଁ ସେଇଟା କହିଗଲା କ'ଣ, ସଭକ୍ତ ପ୍ରାକୃତ ସ୍ମୃତ, ପ୍ରାକୃତ ମାନେ ଏ ତିନି ଗୁଣ ଭିତରେ ସେମାନେ ଅଛନ୍ତି,
ତିନି ଗୁଣ ଭିତରେ ରହିଛନ୍ତି, କିନ୍ତୁ ସେମାନେ ଭକ୍ତି ଏଇଟା ହେଉଛି ସାଧନ, ଭକ୍ତିର ସାଧନ କରୁଛନ୍ତି। କି ତମ ଗୁଣରେ ରହିକରି ମଧ୍ୟ ଭକ୍ତି ସାଧନ କରିପାରିବେ, ରଜଗୁଣରେ ରହିକରି ମଧ୍ୟ ଭକ୍ତି ସାଧନ କରିପାରିବେ, ତମ ସତ୍ୱଗୁଣରେ ରହିଲେ ତ ଭକ୍ତି ସାଧନ କରିବା ସୁବିଧା ସହଜ, ସେଇଟା ସତ୍ୱଗୁଣକୁ ଆସିବା କଥା ସମସ୍ତଙ୍କୁ। କିନ୍ତୁ ତିନି ଗୁଣରେ ରହିକରି ମଧ୍ୟ ଜଣେ ଭକ୍ତି ସାଧନ କରୁଛନ୍ତି, କପିଳଦେବ ଭଗବାନ ମହାଦେବ ତୁମକୁ ଏହିଭଳି ଭାବରେ ଏଇ ଭକ୍ତି ବିଷୟରେ କହିଛନ୍ତି। ବିଭିନ୍ନ ପ୍ରକାର ଭକ୍ତି ରହିଛି, ତିନି ଗୁଣରେ ଭକ୍ତି ରହିଛି, ପୁଣି ପ୍ରତି ଗୁଣରେ ପୁଣି ତିନି ତିନି ପ୍ରକାର ରହିଛି, ଏହିଭଳି ଭାବରେ ଅନେକ ପ୍ରକାର ଭକ୍ତି ରହିଛି। ତମ ଗୁଣ ଭକ୍ତ, ତମ ଗୁଣର ଲକ୍ଷଣ କ'ଣ, ଆମେ ସେ ବିଷୟରେ ତ ଆଲୋଚନା କରିବା ନାହିଁ। ତେଣୁ ଏଇ ଯେଉଁ ରହିଛି, ଏଇ ଯେଉଁ ଗୁଣ ରହିଛି, ଗୁଣ ଭିତରେ ରହିକି ଆମେ ଯେଉଁ ଭକ୍ତି କରୁଛେ, ଏଇଟା କି ଭକ୍ତି ତାହେଲେ, ଏଇଟା କି ଭକ୍ତି, ଏଇଟା ପ୍ରକୃତ ଭକ୍ତି ନୁହଁ। ଏଇଟା ଏଇଟା ହେଉଛି ଆରମ୍ଭ, ଏଇଟା ପ୍ରାରମ୍ଭ ହେଉଛି ଏଇ। ଏଇଟା ଉଦାହରଣ ଦିଆଯାଏ, ଯେମିତି କ'ଣ, ଯେଉଁ ଗୋଟେ ଲୁହା, ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଲୁହା ଗୋଟେ ଲୁହାଟାକୁ ଆମେ ଅଗ୍ନିରେ ପକାଇଦେବା, ଅଗ୍ନିରେ ଯେତେବେଳେ ପକାଇଦେବା ସେ କ'ଣ ହେବ, ତପ୍ତ ହେଇକି କ'ଣ ହେବ, ତାପରେ ତାପରେ ସିଏ ମଧ୍ୟ ନିଆର କାର୍ଯ୍ୟ କରିବ, ହରେ କୃଷ୍ଣ ଥ୍ୟାଙ୍କ ୟୁ, ସେ ନିଆର କାର୍ଯ୍ୟ କରିବ। ଆଉ ସେ ଲୁହାଟା ଆଉ ଲୁହା ହେଇକି ନାହିଁ, ସେଇଟା ନିଆଁ, ଆମେ କହିବା ଏ ଲୁହାଟା ଧରିକିରି ଏତେ କଥା କରୁଥିଲେ ଆଉ ବର୍ତ୍ତମାନ କ'ଣ ଅଛି, ନା ସେଇଟା ଆଉ ଲୁହା ରହିବ ନାହିଁ, ସେଇଟା ନିଆଁରେ ପରିଣତ ହେଇଯିବ। ନିଆଁ ସହିତ ବା ଅଗ୍ନିର ସହିତ ଯୁକ୍ତ ହେଲେ ସେଇଟା ମଧ୍ୟ ଅଗ୍ନି ହେଇଯିବ। ସେହିଭଳି ଭାବରେ ଭକ୍ତି ମଧ୍ୟ ସେହିଭଳି ଭାବରେ କଥା କ'ଣ କୁହାଯାଇଛି ଭକ୍ତିକୁ, ଭକ୍ତିର ସ୍ୱାମୀ ସିନ୍ଦୁରେ ଭକ୍ତିର ସାମ ସିନ୍ଦୁରେ କୁହାଯାଇଛି ଏ ଭକ୍ତି କ'ଣ ନା, ଋଷିକେଣ ଋଷିକେଶ ସେବନ ଭକ୍ତିର ଉଚ୍ଚତେ, ଭକ୍ତିର ସଂଜ୍ଞା ଦେଲେ ନା ଉପଗୋସ୍ୱାମୀ, ଋଷିକେଣ କହିଲେ ଆମର ଇନ୍ଦ୍ରିୟମାନେ ଯେଉଁ ରହିଛନ୍ତି, ଆମେ ଚକ୍ଷୁରେ ଆମେ ଦେଖୁଛେ, ଚକ୍ଷୁରେ ଦେଖୁଛେ, କିନ୍ତୁ ଏ ଚକ୍ଷୁରେ ଆମେ ଭଗବାନ ଦେଖିପାରିବା ନାହିଁ। ସେଥିପାଇଁ କୁହାଯାଇଛି କ'ଣ ନା, କୃଷ୍ଣଙ୍କର ଯେଉଁ ନାମ ରୂପ ଗୁଣ ଲୀଳା ଇତ୍ୟାଦି ଏମାନେ ସବୁ ଆମର ପ୍ରକୃତ ଇନ୍ଦ୍ରିୟ ମାଧ୍ୟମ ଦ୍ୱାରା ଆମେ ଗୋଚରୀଭୂତ ହୁଅନ୍ତି ନାହିଁ। କ'ଣ ସେ ଶୋକ, ଅଥ ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହେନ୍ଦ୍ରିୟ, ଭଗବାନଙ୍କ କୃଷ୍ଣଙ୍କର ନାମ ଆମେ ଉଚ୍ଚାରଣ କରୁଛୁ, ହରେ କୃଷ୍ଣ ନା ହରେ ହରେ, ହରେ ରାମ 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 ହରେ ଆମେ ଉଚ୍ଚାରଣ କରୁଛେ, କିନ୍ତୁ ରୂପ ଗୋସ୍ୱାମୀ କହୁଛନ୍ତି ନା ସେ ଉଚ୍ଚାରଣ କରିପାରିବେ ନାହିଁ। ଅଥ ଶ୍ରୀକୃଷ୍ଣ ନାମାଦି ନା ଭବେ ଗ୍ରାହେନ୍ଦ୍ରିୟ, ଆମେ ଭଗବାନଙ୍କ ନାମକୁ ଆମର ଏଇ ଭୌତିକ ଇନ୍ଦ୍ରିୟ ବା ଜିହ୍ୱା ଦ୍ୱାରା ଆମେ ଉଚ୍ଚାରଣ କରୁଛେ, କିନ୍ତୁ ରୂପ ଗୋସ୍ୱାମୀ କହୁଛନ୍ତି ନା ସେ ଉଚ୍ଚାରଣ କରିପାରିବେ ନାହିଁ। ଇଏ ଭଗବାନଙ୍କ ନାମ ନୁହଁ, ଇଏ ହେଉଛି ଡିକ୍ସନାରୀ ବା ଅଭିଧାନରେ ଯେଉଁ ନାମ ରହିଛି ସେଇ ନାମଟିକୁ ଆମେ ଉଚ୍ଚାରଣ କରୁଛେ। ଇଏ ହେଉଛି କ'ଣ, ପ୍ରାକୃତ ପ୍ରାକୃତ ବସ୍ତୁ ନାମଟା ଯେଉଁ ରହିଛି, ଆମେ ଯେହେତୁ ପ୍ରାକୃତ ସ୍ତରରେ ରହିଛେ, ଆମେ ଯେତେବେଳେ ଭଗବାନ ନାମ ରହୁଛେ ଆମେ ଶୁଦ୍ଧ ନାମ ନେଇପାରିବା ନାହିଁ, ଆମେ ସେ ପ୍ରାକୃତ ନାମ ନେବା ଯେଉଁ ଭଗବାନଙ୍କ ନାମ ସିଏ, କିନ୍ତୁ ଆମେ ଯେତେବେଳେ ପ୍ରାକୃତ ସ୍ତରରେ ରହିଛେ ଆମେ ସେ ଶୁଦ୍ଧ ନାମକୁ ଉଚ୍ଚାରଣ କରିପାରିବା ନାହିଁ। ରୂପ ଗୋସ୍ୱାମୀ ସେଇଟା କହୁଛନ୍ତି, କିନ୍ତୁ ଏଇଭଳି ଭାବରେ ଭଗବାନ ନାମ ଉଚ୍ଚାରଣ କରି କରି କାଲେ ଗୋଟେ ସମୟ ଆସିବ ଯେତେବେଳେ ଆମେ ଭଗବାନଙ୍କର ନାମ ଉଚ୍ଚାରଣ କରିବା। ତେଣୁ ଏ ନାମରେ ସେଥିପାଇଁ ଦଶଟି ଅପରାଧ ରହିଛି, ସବୁଦିନ ଆମେ ପାଠ କରୁଛେ, ଅପରାଧ ରହିଛି ପ୍ରାଥମିକ ସ୍ତରର ଭକ୍ତମାନେ ଯେଉଁମାନେ ରହିଛନ୍ତି ସେଇ ଅପରାଧ ଯୁକ୍ତ ନାମ ନେଉଛନ୍ତି ସେମାନେ, ବିଭିନ୍ନ ଯେଉଁ ଅପରାଧ ରହିଛି ଅପରାଧ ଯୁକ୍ତ ନାମ ନେଉଛନ୍ତି। ଆସ୍ତେ ଆସ୍ତେ ଯେତେବେଳେ ଆମେ ଭଗବାନ ନାମରେ ଅଗ୍ରଗତି କରିବା ସେତେବେଳେ ଆମେ ଜାଣିବା, କନସିୟସ୍ ହେବା, ଏଇଟା ଅପରାଧ ଏଇଟା ଅପରାଧ, ଏଇଭଳି ଭାବରେ ଅପରାଧରୁ ମୁକ୍ତ ହେବା। ଅପରାଧରୁ ମୁକ୍ତ ହେଲେ ଯେଉଁ ନାମ ଶୁଦ୍ଧ ନାମ ଆସିବା ପୂର୍ବରୁ ଆଉ ଗୋଟେ ସ୍ତର ରହିଛି, ସେ ସ୍ତର କ'ଣ, नामभास स्तर। नामभास स्तर कहले जमी सूर्य उदय हो ना कि उदय हवा पूर्व भोर हो जाए आलोक आसी जाए से भाव नामभास स्तर। नामभास स्तर चार प्रकार रही कौन कौन श्रीमद्भागवत षष्ठ स्कंद द्वितीय अध्याय विष्णुदूत मैंने कहते विष्णुदूत मैंने कहते चार प्रकार नामभास रही गोटे हूँ सांकेत्य गोटे हूँ पारिहासम स्तोभम एवं हेड़म एवं सांकेत्य अजामिल जो भगवान का नाम नहीं शुद्ध नाम नहीं ना ये नामभास पुत्र को लक्ष्य कर नाम नहीं संकेत नामभास कंकेत्य नामभास अजामिल वैकुंठ गेल नामभास अजामिल भगवान का नाम नहीं पुत्र को लक्ष्य कर नहीं तादर मत से भगवत धाम को चलीगला शुद्ध नाम कथा कौन कह तेणु जड़े प्रश्न करें ये नाम नौचे जदि प्राकृत नाम जो भगवान को शुद्ध नाम नौने वा नामभास स्तर को आसी ना बिगिनिंग स्तर रही से नाम कि रही तार महात्म्य कि रही तार कि फल अच्छी कौन तार फल तार मत फल रही कहुए पुराण वर्णना कर जो अपराध युक्त नाम रही ये नाम तीनो फल रही कौन कौन सांकेत नामभास जन मुक्ति पाइब बा मोक्ष प्राप्त हे कि जो प्राकृत नाम रही कौन जो रही अपराध युक्त नाम फल रही से फल हूँ कौन ना धर्म अर्थ काम भगवान नाम नौचे से गोटे धर्म कार्य कले आम पुण्य कार्य कले भगवान नाम ने भगवान नाम ना द्वारा आपण सब प्राप्त हे धन प्राप्त हे एवं धन प्राप्त हेले आप कामना पूरण हे धर्म अर्थ काम ये तीनो जिन मिल अपराधयुक्त नाम ए पद्मपुराण वर्णना कर नाम ये अपराध आम नामभास आम ये कह पारा ना आम मुख्य जिनस पॉइंट पलैसे खाली संक्षेप कहीदे यही भाव में नाम करने द्वारा जड़े शुद्ध नाम स्तर को आसव बिगिनिंग जो नाम करे आम शुद्ध नाम नहीं पारा ना कारण आम प्राकृत स्तर अच्छे किंतु भगवान नाम ना द्वारा आम आस्ते आस्ते ये गुण को अतिक्रम करवा तुम गुण जो मैंने अच्छा से रजगुण को जीवे रजगुण रु पुणी ऊर्धव जा सत्यगुण को आसवे सत्यगुण रु पुणी ऊर्धव जा शुद्ध सत्यस्तर को आसवे भगवान शुद्ध नाम कहले शुद्ध सत्यस्तर कथा सीए तेणु यही भाव में जो रही ये जो ब्रह्मभूत स्तर को गले से भाव ब्रह्मभूत स्तर कहले से भक्ति आरंभ हुए आम गुण भीतर रहीकि जो भक्ति करे ए गुण गुणभूत भक्ति कह जाए यहाँ ब्रह्मभूत स्तर को किंतु यही स्तर में भगवान भक्ति करवा आस्ते आस्ते आम से स्तर को आसवा गुण को अतिक्रम कर शुद्ध नाम को आम नहीं पार से स्तर को आम आसपर तेणु आम कथा था जो मैंने यही भाव में गुण को ऊर्धव गले से कौन ना न सोचती न कांखती सोचना ना कि आकांक्षा ना एवं से स्तर में समस्त सर्वेश भूतेषु समस्त जीवपति से सामान रे समस्त सर्वेश भूतेषु एवं से मद भक्ति लभते पराम से स्तर गले जन भक्ति प्राप्त हे भगवदगीता षष्ठ अध्याय भगवान कहते जो मैंने आत्मपमीन सर्वत्र समान पश्यति जो अर्जुन सुखं बा यदि बा दुखं सहयोगी परम मत जो मैंने यही स्तर को गलेने आत्मपमीन सर्वत्र निज भि अन्य समस्त को देखती जो गुट शुणिक अर्जुन कह प्रभु ये संभव नुह ये असंभव भगवान कहला असंभव हम समय आसे हम अभ्यास कले हम तेणु ये हूँ श्रेष्ठ स्तर ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କର ସାଧୁ, ସେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ। ଯେଉଁ ସାଧୁ ସମ ସର୍ବେଷୁ ଭୂତେଷୁ, ସାଧୁ ଯିଏ ସେମାନେ ଭଗବାନ ମଧ୍ୟ ସେହିଭଳି ଭାବରେ ସମ ସର୍ବଭୂତେଷୁ, ଭଗବାନ ସମସ୍ତଙ୍କ ପ୍ରତି ସମାନ ସର୍ବଭୂତେଷୁ। ତେଣୁ ଏଇଠି ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି ସେମାନେ ମୋହଗ୍ରସ୍ତ ହୋଇକି ରହିଛନ୍ତି, ତ୍ରିଗୁଣ ଭିତରେ ରହିଛନ୍ତି, ସେମାନଙ୍କର ସ୍ୱପର ଭ୍ରାନ୍ତି ରହିଛି। ଇଏ ହେଉଛି ମୋ ନିଜର, ଇଏ ହେଉଛି ପର, ନିଜର ଏବଂ ଆପଣାର, ସ୍ୱ ଏବଂ ପର, ଏଇ ଭାବନା ଯେଉଁ ରହିଛି ଏଇଟା ଭ୍ରାନ୍ତି, ଏଇଟା ହେଉଛି କ'ଣ ଭ୍ରମ। ବଦ୍ଧ ଜୀବର ଯେଉଁ ଚାରୋଟି ଦୋଷ ରହିଛି ନା, ପ୍ରଥମ ଦୋଷ ହେଉଛି ଭ୍ରମ, ଏ ଭ୍ରମ ଏମାନେ ମୋର ନିଜର ଏମାନେ ପରର, ଏ ଘଟଣା ରହିଛି। କିନ୍ତୁ ଯେଉଁମାନେ ସାଧୁ, ଯେଉଁମାନେ ଭଗବାନ, ସେ ଭଗବାନଙ୍କର ସମସ୍ତଙ୍କ ପ୍ରତି ସମାନ ଭାବ ରହିଛି, ସମାନ ବ୍ୟବହାର କରନ୍ତି। ଏକଥା ପଚାରିଲେ ପରୀକ୍ଷିତ ମହାରାଜ ଷଷ୍ଠ ସ୍କନ୍ଦ ପ୍ରଥମ ଅଧ୍ୟାୟରେ, ଷଷ୍ଠ ସ୍କନ୍ଦ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଏଇ ପ୍ରଶ୍ନଟି ପଚାରିଲେ ପରୀକ୍ଷିତ ମହାରାଜ। କ'ଣ ପଚାରିଲେ? ପଞ୍ଚମ ସ୍କନ୍ଦରେ ସୁଖଦେବ ଗୋସ୍ୱାମୀ ବିଭିନ୍ନ ବର୍ଣ୍ଣନା, ପଞ୍ଚମ ସ୍କନ୍ଦର ବିଷୟବସ୍ତୁ ହେଉଛି ସ୍ଥାନ। ପଞ୍ଚମ ସ୍କନ୍ଦରେ ସ୍ଥାନ ବିଷୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ତେଣୁ ଷଷ୍ଠ ସ୍କନ୍ଦରେ, ଷଷ୍ଠ ସ୍କନ୍ଦର ବିଷୟବସ୍ତୁ ହେଉଛନ୍ତି ପୋଷଣ, ଭଗବାନ ତାଙ୍କର ଭକ୍ତଙ୍କୁ ରକ୍ଷା କରନ୍ତି, ପୋଷଣ କରନ୍ତି। ତେଣୁ ଭଗବାନ କେମିତି ଦେବତାମାନଙ୍କର ପକ୍ଷପାତ ହୋଇକରି ଅସୁରମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି, ଏସବୁ ଦେଖିଲେ ବା ଶୁଣିଲେ। ତେଣୁ ପରୀକ୍ଷିତ ମହାରାଜ ସପ୍ତମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟା ପଚାରିଲେ, ଭଗବାନ ସମସ୍ତଙ୍କ ପ୍ରତି ସମାନ, ସମ କ'ଣ ସମ ପ୍ରିୟ ଶ୍ରୁତ ବ୍ରହ୍ମନ, ଖାଲି ଭଗବାନ ସମସ୍ତଙ୍କ ପ୍ରତି ସମାନ ତା ନୁହଁ, ଏ ସମସ୍ତଙ୍କର ସେ ହେଉଛି ପ୍ରିୟ ଏବଂ ସମସ୍ତଙ୍କର ସେ ହେଉଛନ୍ତି ଶ୍ରୁତ। ସମ ପ୍ରିୟ ଶ୍ରୁତ ବ୍ରହ୍ମନ ଭୂତାନାମ ଭଗବାନ ସ୍ୱୟଂ, ଭଗବାନ ସମସ୍ତଙ୍କ ପ୍ରତି ଏହିଭଳି ଭାବରେ ତାଙ୍କର ବ୍ୟବହାର ରହିଛି। କିନ୍ତୁ ତାପରେ ଭୂତାନାମ ସ୍ୱୟଂ ଭଗବାନ ସ୍ୱୟଂ ଇନ୍ଦ୍ର ସାର୍ଥେ କଥମ ଦୈତ୍ୟାନ ଅବଧିତ ବିଷମ ଯଥା, କିନ୍ତୁ ଏ ବ୍ରହ୍ମନ ଇନ୍ଦ୍ରଙ୍କ ପାଇଁ କାହିଁକି ସେ ବିଷମ ଭଳି କାର୍ଯ୍ୟ କଲେ, କିନ୍ତୁ ସମସ୍ତଙ୍କ ପ୍ରତି ସମାନ, ଭଗବାନ ଲୀଳା ହେଇଭଳି ଯେମିତି ଲାଗିବ ଭଗବାନ ବିଷମ ସମାନ ନୁହନ୍ତି, ଏଇଭଳି ଲାଗିବ। ପରୀକ୍ଷିତ ମହାରାଜ ଯଦିଓ ଭଗବାନ ଭକ୍ତ, କିନ୍ତୁ ଅନ୍ୟମାନଙ୍କର ସେ ସନ୍ଦେହ ଥାଇପାରେ, ସେଥିପାଇଁ ଏଇଟା କୁହାଯାଉଛି। ଏ ପ୍ରଶ୍ନଟି ପଚାରିଲେ କାହିଁକି ସେ ଏଭଳି ବିଷମ ବ୍ୟବହାର କଲେ, ସେ ତ ସମସ୍ତଙ୍କୁ ସମାନ। ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହୁ ସମସ୍ୟା ପ୍ରଥମ ବୈଷମ୍ୟ, ସେ ତ ସମସ୍ତଙ୍କ ପ୍ରତି ସମାନ ଏବଂ ବିଷମ ବ୍ୟବହାର କରୁଛନ୍ତି, ଏବଂ ପ୍ରିୟସ୍ୟ ପ୍ରଥମ ଅପ୍ରିୟସ୍ୟ, ସେ ସମସ୍ତଙ୍କର ପ୍ରିୟ, ସେ ସମସ୍ତେ ତାଙ୍କର ପ୍ରିୟ, ତାହେଲେ କେମିତି ଅପ୍ରିୟ ଭଳି ବ୍ୟବହାର କରୁଛନ୍ତି? ସମସ୍ତ ପ୍ରିୟସ୍ୟ କଥମ କ'ଣ ପ୍ରିୟସ୍ୟ କଥମ ସମ ପ୍ରିୟ ପ୍ରିୟସ୍ୟ କଥମ ଅସୁରେଷୁ ପ୍ରୀତି ଅଭାବ, ଅସୁରମାନଙ୍କ ପ୍ରତି ପ୍ରୀତି ଅଭାବ ଭଳି ଲାଗୁଛି, ପ୍ରୀତି ଅଭାବ। ଏବଂ ସୁହୃଦସ୍ୟ କଥମ ତେସୁ ଅସହୃଦସ୍ୟ, ସେ ସମସ୍ତଙ୍କ ସୁହୃଦ ସିଏ, କିନ୍ତୁ ଅସହୃଦ ବେଳେ କେମିତି କାର୍ଯ୍ୟ କରୁଛନ୍ତି? ଭଗବାନ ଲୀଳା, ଆଗେ ବୁଝିବା ତ ସହଜ ନୁହଁ, ଭଗବାନ ଲୀଳା। ଏ ପ୍ରଶ୍ନର ଉତ୍ତର ନାରଦମୁନି ସବୁ ଦେଇଛନ୍ତି, ପ୍ରଥମ ଅଧ୍ୟାୟରେ ଏଇଟା କହିଛନ୍ତି। ଖାଲି ଆମେ ସଂକ୍ଷେପରେ କହିବା ଏତିକି କଥା ଯେ ଯିଏ କ'ଣ, ଯଦିଓ ଭଗବାନ ସମସ୍ତଙ୍କ ସମାନ, କିନ୍ତୁ ବ୍ୟବହାରଟା ଏଇଭଳି ଲାଗୁଛି, କିନ୍ତୁ ଯିଏ ଯେକୌଣସି ଉପାୟରେ ମଧ୍ୟ ଭଗବାନଙ୍କର ଯଦି ଶରଣରେ ଯିବେ, ତାହେଲେ ସିଏ ଶ୍ରେଷ୍ଠ ଗତି ଲାଭ କରିବେ। ଯେମିତି ଗୋପ୍ୟ କାମାତ୍ ଭୟାତ୍ କଂସ ଦ୍ୱେଷା ଚୈଦ୍ୟା ଦ୍ୱୟ ନୃପ ସମ୍ବନ୍ଧା ଦୃଷ୍ଣେୟ ସ୍ନେହା ଦ୍ୱୟଂ ଭକ୍ତ୍ୟା ଭୟଂ ବିଭୁ, କାହା ପ୍ରତି କିଭଳି ଭାବ ବ୍ୟବହାର କରିବାକୁ ପଡ଼ିବ ସେଇଟା ଭଗବାନ ଜାଣନ୍ତି। ତେଣୁ ଗୋପ୍ୟ କାମା, ଗୋପୀମାନେ ଭଗବାନ ପ୍ରତି ପ୍ରେମରେ ଆକର୍ଷିତ ହୋଇଥିଲେ, ଗୋପ୍ୟଙ୍କର ଯେଉଁ ଶୁଦ୍ଧ ପ୍ରେମକୁ କାମ ବୋଲି କୁହାଯାଉଛି, ଗୋପ୍ୟ କାମା। ଏବଂ ଭୟାତ୍ କଂସ, କଂସ ସବୁବେଳେ ଭଗବାନ ଭୟ କରୁଥିଲା, ତେଣୁ ଭଗବାନ ଯେଉଁ ତାକୁ ହତ୍ୟା କଲେ ସିଏ ମୁକ୍ତିପ୍ରାପ୍ତ ହେଲା। ସେହିଭଳି ଭାବରେ ଦ୍ୱେଷା ଚୈଦ୍ୟା ଦୟନ ରୂପ, ଚୈଦ୍ୟା କହିଲେ ଯେଉଁ ଶିଶୁପାଳ, ଶିଶୁପାଳ ଆଉ ଯେଉଁ ଦନ୍ତପକ୍ର ଇତ୍ୟାଦି, ଏମାନେ ଭଗବାନ ଦ୍ୱେଷ କରୁଥିଲେ। ଦୟନୀପ ସମଧା ବିଷ୍ଣୁ, ବିଷ୍ଣୁ ବଂଶରେ ଯେଉଁ ରହିଛନ୍ତି ସେମାନେ ସବୁ ଭଗବାନଙ୍କର ସମ୍ବନ୍ଧୀ ରହିଛନ୍ତି, ଭାଇ ବନ୍ଧୁ କୁଟୁମ୍ବ ଇତ୍ୟାଦି ସମଧା ବିଷ୍ଣୁ। ଏବଂ ଭକ୍ତିଆ ବୟମ ବିଭୁ ସ୍ନେହା ଜୁୟଂ, ସ୍ନେହା ଜୁୟଂ କହିଲେ ନାରଦ ମୁନି ଯୁଧିଷ୍ଠିର ମହାରାଜ କହୁଛନ୍ତି, ଯୁଧିଷ୍ଠିର ମହାରାଜ ପ୍ରଶ୍ନଟି ପଚାରିଲେ, ଏ ପ୍ରଶ୍ନ ଯେତେବେଳେ ପଚାରିଲେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ, ସେ ପ୍ରଶ୍ନର ଉତ୍ତର ସିଧାସଳଖ ନ ଦେଇକରି ଯୁଧିଷ୍ଠିର ନାରଦ ସମ୍ବାଦକୁ ଉଦ୍ଧାର କରିଛନ୍ତି। କାରଣ ରାଜସ୍ୱ ଯଜ୍ଞରେ ଯୁଧିଷ୍ଠିର ମହାରାଜ ଏଇ ଘଟଣାଟି ଦେଖିଥିଲେ, ଭଗବାନ ଯେତେବେଳେ ଶିଶୁପାଳକୁ ଚକ୍ରରେ ନିଧନ କଲେ ସେହି ସମୟରେ ଶିଶୁପାଳର ଶରୀରରୁ ଗୋଟେ ଜ୍ୟୋତି ଆସିକି ଭଗବାନ ଶରୀରରେ ମିଶିଗଲା, ଏଇଟା ଦେଖି ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ। ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ଶିଶୁପାଳ ପିଲାଦିନରୁ ଭଗବାନ ଯଦି କଥା କହିପାରୁନଥିଲେ ଠିକ୍ ଭାବରେ, ଯେମିତି ହଳ ବର୍ତ୍ତମାନ କଥା କହୁଛି ସେଇଭଳି ଭାବରେ, ଶିଶୁପାଳ ଯେତେବେଳେ ଖଣ୍ଡି ଖଣ୍ଡି କଥା କହୁଥିଲା ସେତେବେଳେ ଭଗବାନ ବିରୁଦ୍ଧରେ କଥା କହୁଥିଲା, ସିଏ ସାଜୁଜୀ ମୁକ୍ତି ଲାଭ କଲା, କିନ୍ତୁ ବେଣ ରାଜା ସେ ଭଗବାନ ବିରୋଧ କରିକିରି ସେ କେମିତି କ'ଣ ନର୍କ ପ୍ରାପ୍ତ ହେଉଥିଲେ। ଅବଶ୍ୟ ସିଏ ଋଷଭ ପୃଥ୍ୱୀ ମହାରାଜଙ୍କ କୃପାରୁ ସେ ଉଦ୍ଧାର ପାଇଲେ, କିନ୍ତୁ ସେ ନର୍କକୁ ଯାଉଥିଲେ। ତେଣୁ ଇଏ ଯେଉଁ ଘଟଣା ଯେଉଁ ହେଇଛି, ଯୁଧିଷ୍ଠିର ମହାରାଜ କହିଲେ ଶିଶୁପାଳର ଜିହ୍ୱାରେ ଶ୍ୱେତକୁଷ୍ଠ ହୋଇଯିବା କଥା, ଶ୍ୱେତକୁଷ୍ଠ ହୋଇଯିବା କଥା, କିନ୍ତୁ ସିଏ ମୁକ୍ତି ପାଇଗଲା। ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଯୁଧିଷ୍ଠିର ମହାରାଜ ତେଣୁ ସେହି ପ୍ରଶ୍ନର ଉତ୍ତରରେ ନାରଦ ମୁନି ଏଇଟା କହିଛନ୍ତି। ତେଣୁ କଥା ରହିଛି, କହୁଛନ୍ତି ଯୁଧିଷ୍ଠିର ମହାରାଜ, ନାରଦ ମୁନି କହୁଛନ୍ତି ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହେଲେ ମଧ୍ୟ ସେମାନେ ଶ୍ରେଷ୍ଠ ଗତି ଲାଭ କରିବେ। ଗୋପ୍ୟ କାମାତ ଭୟାତ କଂସୋ ଦ୍ୱେଷା ଚୈଦ୍ୟା ରୂପ ସ୍ନେହା ଜୁୟମ, ପାଣ୍ଡବମାନେ ତମେ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହେଇଥିଲ, ସମ୍ବନ୍ଧାତ ବିସ୍ନେହ, ବିଷ୍ଣୁବଂଶୀମାନେ ଭଗବାନ ସହିତ ସମ୍ବନ୍ଧ ତାଙ୍କର ରହିଛି, କିଏ ଭାଇ ବନ୍ଧୁ କୁଟୁମ୍ବ ହିସାବରେ ରହିଛନ୍ତି। ଏଇ ପୃଥୁ ବର୍ତ୍ତମାନ ପୃଥା ମଧ୍ୟ ବର୍ତ୍ତମାନ ସେଇଭଳିଆ ତାଙ୍କର ବନ୍ଧୁ, ତାଙ୍କର ବନ୍ଧୁ ସମ୍ବନ୍ଧାତ ବିସ୍ନେହ ଏବଂ ସ୍ନେହା ଜୁୟମ, ତମେମାନେ ମୋର ସହିତ ବା ସରି ଏଇଟା ନାରଦ ମୁନି କହୁଛନ୍ତି ପାଣ୍ଡବମାନଙ୍କୁ, ତମେ ସବୁ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହେଇଛ। ଏ ପାଣ୍ଡବମାନେ କୁନ୍ତିଦେବୀ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହେଇଛନ୍ତି। ସ୍ନେହା ଜୁୟମ ଭକ୍ତିଆ ବୟମ ବିଭୁ, ବୟମ କହିଲେ ନାରଦ ମୁନି ଭକ୍ତମାନଙ୍କ ପକ୍ଷ ନେଇକରି କହୁଛନ୍ତି ଆମେ ସବୁ ଭଗବାନଙ୍କ ସହିତ ଭକ୍ତିରେ ଯୁକ୍ତ ହେଇଛେ, ଭକ୍ତିଆ ବୟମ ବିଭୁ, କିନ୍ତୁ ବେଣ କୌଣସି ଉପାୟରେ ଭଗବାନଙ୍କ ସହିତ ଯୁକ୍ତ ହୋଇନଥିଲେ। କଥମପି ନ ବେଣସ୍ୟା ପଞ୍ଚାନାମ ପୁରୁଷଙ୍କ ପ୍ରତି ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶେ, ତେଣୁ ଯେକୌଣସି ଉପାୟ ରହୁନା କାହିଁକି ମନକୁ ଭଗବାନଙ୍କ ପାଖରେ ଲଗେଇବାକୁ ପଡ଼ିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, କେନାପି ଉପାୟନ ମନ କୃଷ୍ଣ ନିବେଶ, ଯେକୌଣସି ଉପାୟ ରହୁନା କାହିଁକି ମନକୁ ଭଗବାନ ପାଖରେ ଲଗେଇବ। ଯଦି ଆମେ ବନ୍ଧୁ ଭାବରେ ଲଗେଇ ପାରିବା ନାହିଁ, ଅନ୍ତତଃ ପକ୍ଷେ ଆମେ ଦ୍ୱେଷ କରିବା ତ ଭଗବାନ ପାଖରେ ଲଗେଇବା, ବହୁତ ଲୋକ ଭଗବାନ ସମସ୍ତେ ଭଗବାନ ଦ୍ୱେଷ କରୁଛନ୍ତି, କିନ୍ତୁ ଭଗବାନ ଦ୍ୱେଷ କରିକିରି ମଧ୍ୟ ଯେମିତି ଶିଶୁପାଳ ଦନ୍ତବକ୍ର ଏମାନେ ସବୁ ଭଗବାନ ଦ୍ୱେଷ କରୁଥିଲେ, କିନ୍ତୁ ତଥାପି ସେମାନେ ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ। ତେଣୁ ନାରଦ ମୁନି କହୁଛନ୍ତି ଯେକୌଣସି ଉପାୟରେ କି ହେଇକି ମଧ୍ୟ ଆମେ ଭଗବାନଙ୍କ ସହିତ ଯୁକ୍ତ ହେବା, ଆମେ ଯେକୌଣସି ଉପାୟରେ ହେବ ନା କାହିଁକି। ଯାହା ହଉ, ଏହିଭଳି ଭାବରେ କଥା ପ୍ରସଙ୍ଗରେ ଆସିଗଲା ଭଗବାନଙ୍କ ଏମାନେ ସବୁ ସମ୍ବନ୍ଧ, ପାଣ୍ଡବମାନେ ବୃଷ୍ଣୁ ମାଂସର ବ୍ୟକ୍ତିମାନେ ଏମାନେ ସବୁ ଭଗବାନଙ୍କର ସମ୍ବନ୍ଧୀୟ ସମ୍ବନ୍ଧ, ସେମାନେ ସମ୍ବନ୍ଧୀ, ତେଣୁ ସେ କଥା କହୁଛନ୍ତି ନ ତେ ଅସ୍ତି ସ୍ୱପରଭ୍ରାନ୍ତି, ହେ କୃଷ୍ଣ ତୁମର ଇଏ ମୋର ନିଜର ଇଏ ପରର ଏସବୁ ଭ୍ରାନ୍ତି ନାହିଁ, ଏ ଭ୍ରମ ନାହିଁ। ଭଗବାନ ପାଖରେ କ'ଣ ନାହିଁ, ଭଗବାନ ଭକ୍ତମାନ ପାଖରେ ମଧ୍ୟ ସେସବୁ ନଥାଏ। ସାଧୁ କହିଲେ ସେମାନେ ହେଉଛନ୍ତି ସମ, ସମସ୍ତଙ୍କ ପ୍ରତି ସମାନ ସମାନ ରହନ୍ତି। ତେଣୁ ଏମିତିକି ଉଦାହରଣ ଦିଆଯାଏ ଯେଉଁଭଳି ଭାବରେ କଳ୍ପତରୁ, କଳ୍ପତରୁ ରହିଛି, କଳ୍ପତରୁଟା କ'ଣ, କଳ୍ପତରୁଟା କ'ଣ ନା କଳ୍ପବୃକ୍ଷ। କଳ୍ପବୃକ୍ଷ ହେଉଛି ଗୋଟେ ଥର ପ୍ରଭୁପାଦ ମହାରାଜ କହନ୍ତି, ଗୋଟେ ଜଣେ ବ୍ୟକ୍ତି ବୃନ୍ଦାବନରେ ବୁଲୁଥିଲା ବେଳେ ତାଙ୍କୁ ବହୁତ କ୍ଷୁଧା ହେଲା, କ୍ଷୁଧା ହେଲା। ତେଣୁ ସିଏ ଆଉ ଗୋଟେ ବୃକ୍ଷ ମୂଳରେ ରହିଛନ୍ତି, ଚିନ୍ତା କରୁଛନ୍ତି ଏତେ ଭୋକ ହେଉଛି କ'ଣ କରିବା, କେଉଁଠି ଖାଇବାକୁ ମିଳିବ, କ'ଣ କରିବ, ଚିନ୍ତା କରୁଛନ୍ତି। ଏହି ସମୟରେ ଆସି ସବୁ ଖାଦ୍ୟ ପହଞ୍ଚିଗଲା, ହଁ ବହୁତ ପ୍ରକାର ଖାଦ୍ୟ ଆସି ପହଞ୍ଚିଗଲା। ତାକୁ ଦେଖି ସେ ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହେଇଗଲେ, ଏତେ ଖାଦ୍ୟ ଆସି ପହଞ୍ଚିଗଲା, ଯାହା ହଉ ଭୋକ ତ ହେଉଛି, ସବୁ ଖାଦ୍ୟ ଗ୍ରହଣ କଲେ, ଖାଇସାରିଲା ପରେ ଶୋଷ ହେବ, ଶୋଷ ଯେତେବେଳେ ହେଲା ଶୋଷ ବର୍ତ୍ତମାନ କେଉଁଠି ପାଣି ମିଳିବ, ଖାଦ୍ୟ ସିନା ଆସିଗଲା, ପାଣି କେଉଁଠି ଆସିବ, ପାଣି ମଧ୍ୟ ଆସିଗଲା, ଖାଦ୍ୟ ଯେମିତି ଆସିଗଲା ବିଭିନ୍ନ ପ୍ରକାର ପାନୀୟ ଆସିଗଲା, ଚିନ୍ତା କଲା ମଧ୍ୟ ସବୁ ଆସିଗଲା। ତେଣୁ ସେ ପାନୀୟ ପାନ କଲେ, ଖାଇବା ପିଇବା ହେଇଗଲା ପରେ ତାପରେ ନିଦ୍ରା ଆସିବ, ତେଣୁ ଚିନ୍ତା କଲେ ଶୋଇପଡ଼ିବା ଟିକେ ବିଶ୍ରାମ ନେବା, ବର୍ତ୍ତମାନ ଆଉ କିଛି କରିହେବ ନାହିଁ। ଚିନ୍ତା କଲାବେଳକୁ ତାଙ୍କୁ ସବୁ ଆସିଗଲା ବିଶ୍ରାମ ପାଇଁ, ସବୁ ଖଟ ଫଟ ପଲକ ସବୁ ଇତ୍ୟାଦି ଗଦି ଫଦି ସବୁ ଆସି ପହଞ୍ଚିଗଲେ, ହଁ ଚିନ୍ତା କରିବା ମଧ୍ୟ ସବୁ ହେଇଯାଉଛି। ତେଣୁ ଯେତେବେଳେ ହେଇଗଲା, ତେଣୁ ସେ ବିଶ୍ରାମ ନେଲେ, ସେଠି ବିଶ୍ରାମ ନେଲା ପରେ ଚିନ୍ତା କରୁଛନ୍ତି ଏ ଏକୁଟିଆ ସ୍ଥାନରେ ଏମିତି ସବୁ ଆସି ପହଞ୍ଚିଗଲା, ମୁଁ ଏଠି ସବୁ ଖାଇ ବିଶ୍ରାମ ନେଲି, ବିଶ୍ରାମ ନେଇ ବର୍ତ୍ତମାନ ଯଦି ବାଘ ଆସିଯିବ କ'ଣ ହେବ, ଚିନ୍ତା କରିବା ମୋତେ ବାଘ ଆସିଗଲା ଖାଇଦେଲେ। ପ୍ରଭୁପାଦ ମହାରାଜ କଥାଟି କହିଛନ୍ତି, ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ କଳ୍ପତରୁ ରହିଛି, ଆପଣ ଯାହା ପୂରଣ ଇଚ୍ଛା କରିବେ ସେଇଟା ପୂରଣ କରିବେ, ସେ କଳ୍ପତରୁ, କଳ୍ପତରୁ ଚିତ୍ ଜଗତର ଯେଉଁ ତରୁ ରହିଛି ସେଇଟା ହେଉଛି କଳ୍ପତରୁ। ଚିନ୍ତାମଣି ପ୍ରକରସତ୍ମ ସୁକଳ୍ପ ବୃକ୍ଷ ଲକ୍ଷ୍ୟାବୃତେଷୁ ସୁରଭି ରବିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ଶତ ସମ୍ଭ୍ରମ ସେବ୍ୟମାନଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଚିନ୍ତାମଣି, ଚିନ୍ତାମଣି ପ୍ରକରସତ୍ମସୁ, ଚିତ୍ ଜଗତର ଯେଉଁ ଭୂମି ରହିଛି ଏଇଟା ଚିନ୍ତାମଣି ପ୍ରସ୍ତରରେ ତିଆରି, ଯାହା ଚିନ୍ତା କରିବ ସେଇଟା ପ୍ରାପ୍ତ ହେଇଯିବ। ଚିନ୍ତାମଣି ପ୍ରକାର ସଦ୍ମସୁ କଳ୍ପବୃକ୍ଷ, ଏବଂ ସେଠିକାର ଯେଉଁ ବୃକ୍ଷ ରହିଛି ସେ ସବୁ କଳ୍ପବୃକ୍ଷ, ଯାହା ଚାହିଁବା ତାହା ସେ ପୂରଣ କରିବ। ଲକ୍ଷ୍ୟାବୃତ୍ତି ସେ ସୁରଭି ରବି ପାଳନ, ଭଗବାନ ଏହିଭଳି ଭାବରେ ସୁରଭି ଗାଭୀମାନଙ୍କୁ ପାଳନ କରନ୍ତି, ଲକ୍ଷା ଲକ୍ଷ ଲକ୍ଷ ସୁରଭି ଗାଭୀ ପାଳନ କରନ୍ତି, ପାଳନ୍ତ ଲକ୍ଷ୍ମୀ ସହସ୍ର ଶତସଂ ଭ୍ରମ ସେବ୍ୟମାନ, ହଜାର ହଜାର ଲକ୍ଷ୍ମୀ ଭଗବାନଙ୍କର ଯେଉଁ ସେବା କରୁଛନ୍ତି, ସମ୍ଭ୍ରମ ସେବା କରୁଛନ୍ତି। ଭଗବାନ ଚାହାନ୍ତି ନାହିଁ କେଉଁ ଲକ୍ଷ୍ମୀ ତାଙ୍କୁ ସେବା କରନ୍ତୁ ବୋଲି, ଲକ୍ଷ୍ମୀ ତାଙ୍କୁ ସେବା କରନ୍ତୁ ବୋଲି ସେ ଚାହାନ୍ତି ନାହିଁ, ଭଗବାନ ନ ଚାହିଁଲେ ମଧ୍ୟ ଲକ୍ଷ୍ମୀ ଦେବୀ ସେବା କରୁଛନ୍ତି। ଜଣେ ଲକ୍ଷ୍ମୀ ନୁହଁ, ଲକ୍ଷ ଲକ୍ଷ ଲକ୍ଷ୍ମୀ, ସମ୍ଭ୍ରମ ଭ୍ରମର ସମ୍ଭ୍ରମ କହିଲେ କ'ଣ, ଗୌରବ ସହିତ ସେବା କରୁଛନ୍ତି, ମନ ଇଚ୍ଛା ସେବା କରୁନାହାନ୍ତି ସେମାନେ। ଗୋବିନ୍ଦ ମହାଦି ପୁରୁଷଂ ତମାମ ଭଜାମି, ସେଇ ଗୋବିନ୍ଦଙ୍କୁ ମୁଁ ଭଜନ କରୁଛି। ତେଣୁ ଏ କଳ୍ପବୃକ୍ଷ କହିଲେ ଆପଣ ସେ ଯଦି କଳ୍ପବୃକ୍ଷରେ ଯାହା ଚାହିଁବେ ସେ ଦେବ ଆପଣଙ୍କୁ, ଏମିତିକି ଯେ କଳ୍ପବୃକ୍ଷକୁ କାଟିବା ପାଇଁ ବସିବେ ମଧ୍ୟ ତାହାର ମଧ୍ୟ ମନମାଚ୍ଛାକୁ ସେ ପୂର୍ଣ୍ଣ କରିବେ କଳ୍ପବୃକ୍ଷ। ସେଇଭଳି ଭାବରେ ଭଗବାନ ମଧ୍ୟ ସେଇଭଳି ଭାବରେ କଳ୍ପବୃକ୍ଷ ଯିଏ ଯାହା ଚାହିଁବେ ତାକୁ ସେ ପ୍ରଦାନ କରିବେ, ଏମିତିକି ନ ଚାହିଁଲେ ମଧ୍ୟ ଭଗବାନ ସବୁ ପ୍ରଦାନ କରୁଛନ୍ତି। ଭଗବାନ ଏଭଳି କଳ୍ପବୃକ୍ଷରୁ ମଧ୍ୟ ଆହୁରି ଉନ୍ନତ ସ୍ତରର ସିଏ କ'ଣ, ଭଗବାନ ହେଉଛନ୍ତି ନିତ୍ୟ ନିତ୍ୟା ନାମ ଚେତନଶ୍ଚେତନ ନାମ ଏକ ବହୁ ନାମ ଯୋଗ ଦୁଧାଦି କାମା, ଭଗବାନ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ନିତ୍ୟ, ଭଗବାନ ହେଉଛନ୍ତି ଚେତନଶୀଳ, ଆମେ ମଧ୍ୟ ଚେତନଶୀଳ, କିନ୍ତୁ ଭଗବାନଙ୍କୁ ଏକ ବଚନରେ କୁହାଯାଇଛି, ଆମମାନଙ୍କୁ ବହୁ ବଚନରେ କୁହାଯାଇଛି। କୋଟି କୋଟି ଅନନ୍ତ କୋଟି ଜୀବ ରହିଛନ୍ତି, ଆମେ କାଲକୁଲେସନ କରିପାରିବା ନାହିଁ ଏତିକି ଜୀବ ଅଛନ୍ତି ବୋଲି, କିନ୍ତୁ ସମସ୍ତେ ଚେତନଶୀଳ, ସମସ୍ତେ ନିତ୍ୟ, କିନ୍ତୁ ତଫାତ ହେଉଛି ଭଗବାନ ଯଦିଓ ଏକ, ସମସ୍ତଙ୍କର କାମନାକୁ ସେ ପୂରଣ କରନ୍ତି। ବିଧାତି କାମା, ଭଗବାନ ଯଦି କାମନା ପୂରଣ ନ କରିବେ କ'ଣ ଆମର ଅବସ୍ଥା ହେବ, କ'ଣ ହେବ ଅବସ୍ଥା? ସକାଳୁ ଉଠି ରାତି ପର୍ଯ୍ୟନ୍ତ କିଛି କ'ଣ ଆମର ଆବଶ୍ୟକତା, ନିଶ୍ୱାସ ନେଉଛେ, ଇଏ କରୁଛେ, ଖାଦ୍ୟ ଗ୍ରହଣ କରୁଛେ, ଏସବୁ କିଛି କ'ଣ ରହୁଛି, କିଛି କାର୍ଯ୍ୟ ସବୁ ହେଉଛି, ଆକ୍ଟିଭିଟି ରହୁଛି। ଯଦି ଭଗବାନ ଯଦି ସେସବୁ ପୂରଣ ନ କରିବେ, ସେସବୁ ଆବଶ୍ୟକତା ପୂରଣ ନ କରିବେ, ତାହେଲେ କିଏ ପୂରଣ କରିପାରିବ? ଭଗବାନ କହିବେ ମୁଁ ଇଏ ମୋର ଶରଣରେ ଯାଉନାହିଁ, ଆଉ ଇଏ ମୋର ନିନ୍ଦା କରୁଛି, ଇଏ ମୋତେ ଚାହୁଁନାହିଁ, ଏଭଳି ଭାବରେ ଯଦି ଚିନ୍ତା କରି ଭଗବାନ କହିବେ ମୁଁ ତାକୁ ପ୍ରୋଭାଇଡ଼ କରିବି ନାହିଁ କିଛି, ତାହେଲେ କ'ଣ ଅବସ୍ଥା ହେବ, କିଏ ବଞ୍ଚିପାରିବେ? ଯେଉଁ ନାସ୍ତିକମାନେ ଭଗବାନ ବିରୁଦ୍ଧରେ କହୁଛନ୍ତି, ବହୁତ ଜୋରରେ କହୁଛନ୍ତି, ପେପର ନ୍ୟୁଜ୍ ପେପରରେ ପବ୍ଲିକେସନ୍ ହେଉଛି, କେତେ କ'ଣ ହେଉଛି, ବହୁତ ନାସ୍ତିକ ସବୁ ରହିଛନ୍ତି, ଭଗବାନ କହିଦେବେ ମୁଁ ତାଙ୍କୁ ଆଉ କିଛି ପ୍ରୋଭାଇଡ଼ କରିବି ନାହିଁ, କ'ଣ ତାଙ୍କର ଅବସ୍ଥା ହେବ? ଭଗବାନ ଏଇଭଳି ଭାବେ କୃପାମୟ, ତାଙ୍କ ବିରୁଦ୍ଧରେ ଯେଉଁମାନେ କହୁଛନ୍ତି, ଯେଉଁ ଜୁହାରେ ସେ କେଉଁ କଥା ଉଚ୍ଚାରଣ କରୁଛନ୍ତି, ଭଗବାନ ଚାହିଁଥିଲେ ତାଙ୍କର ଜୁହାର ଶକ୍ତିକୁ ବନ୍ଦ କରିଦେବେ। ଜୁହାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍ ଚେତଶ୍ଚନ ସ୍ମରତି ତଚ୍ଚରଣାରବିନ୍ଦମ୍ କୃଷ୍ଣ ନମନ୍ତି ଯିର ଏକଦାପି ତାନାନେଧୁମ୍ ଅସତୁ କୃତ ବିଷ୍ଣୁ କୃତାନ୍। ଭଗବାନ ଜୁହା ସମୁଦ୍ର ପ୍ରାପ୍ତ ହୋଇଛନ୍ତି, ଶ୍ରୀ ଶ୍ରୀ ସୀତାରାମ ରକ୍ଷ ହନୁମାନ ଯୁଗେ ଜୁହା ସମୁଦ୍ର ପ୍ରାପ୍ତ ହୋଇଛନ୍ତି, କିନ୍ତୁ ଜୁହାରେ ଭଗବାନଙ୍କର ନାମ ନେଉନାହାନ୍ତି। ଭଗବାନ କହିଲେ ମୁଁ ତୁମକୁ ଜୁହା ଦେଇଛି, ତୁମେ ସେ ଜୁହାରେ ମୋର ନାମ ନିଅ, କିନ୍ତୁ ଆମେ ଭଗବାନଙ୍କ ନାମ ନେଉନାହିଁ, ଆମେ ଭଗବାନଙ୍କ ନାମ ନେଉନାହିଁ। ମୋତେ କାହିଁକି ହସ ଲାଗିଲା ନା, ଏ କଥାଟି ପ୍ରଭୁପାଦ ମହାରାଜ କହିଛନ୍ତି, କଥା ମୁଁ କହିଥିଲି ଥରେ, କେତେଥର କହିଲେଣି, ଏନିୱେ, ଯେ ସେ ବେଙ୍ଗଲୀ ଭକ୍ତ ଜଣଙ୍କ, ବେଙ୍ଗଲୀ ଭକ୍ତ ଜଣେ ନା ମାଆଙ୍କୁ କହୁଛନ୍ତି, ମା ତୁମି ଏକବାର ଭଗବାନ ନାମ ଡାଲାଓ, ନା ଲିଅ ଲିଅ କ'ଣ ହବ ବଙ୍ଗଳାରେ, ଲିଅ ଲିଅ କ'ଣ ହବ, ମା କହୁଛନ୍ତି ଅତ କଥା ଆମେ ବୋଲତେ ପାରିବୁ ନା, ଏତେ କଥା ମୁଁ କହିପାରିବି ନାହିଁ। ପ୍ରଭୁପାଦ ମହାରାଜ କହୁଛନ୍ତି ଦେଖ, ସେ ସ୍ତ୍ରୀ ଲୋକ ଜଣଙ୍କ କେତେ କଥା କହିଲେ, କିନ୍ତୁ ମା ମନ୍ତ୍ର ଜପ କଲେ ନାହିଁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଆମର ଜୁହା ଭଗବାନ ଦେଇଛନ୍ତି ଭଗବାନ ନାମ ନେବା ପାଇଁ, କିନ୍ତୁ ଭଗବାନଙ୍କ ନାମ ନେଉନାହାନ୍ତି, ତାଙ୍କ ପାଇଁ ତ ଜମଦଣ୍ଡ ରହିଛି, ଆମେ ଜମ ତାଙ୍କ ଦୂତମାନଙ୍କୁ କହିଲେ ସେମାନେ ମୋ ପାଖକୁ ଆଣିବେ ବୋଲି, କିନ୍ତୁ ତଥାପି ଏ ଭଗବାନ କୃପା ଯେ ସେଇ ଜୁହା ଯେଉଁ ଭଗବାନ ଦେଇଛନ୍ତି ସେ ଜୁହା ଏବଂ ଜୁହାରେ ଶକ୍ତି ଦେଇଛନ୍ତି, ଜୁହା ଥାଇକି ମଧ୍ୟ ସେମାନେ କଥା କହିପାରିବେ ନାହିଁ, ମୁକ ହେଇଯାଇଛନ୍ତି ସେମାନେ କଥା କହିପାରିବେ ନାହିଁ ଜୁହା ଥାଇକି ମଧ୍ୟ, କିନ୍ତୁ ଯେଉଁମାନେ ଜୁହାରେ କହିବାର ଶକ୍ତି ରହିଛି ସେମାନେ ଭଗବାନ ବିରୁଦ୍ଧରେ କହୁଛନ୍ତି, ଭଗବାନ ବିରୁଦ୍ଧରେ କହୁଛନ୍ତି, ଭଗବାନ ଯଦି ଶକ୍ତି ନ ଦେବେ ସେ କଥା କହିପାରିବେ ନାହିଁ, କିନ୍ତୁ ଏ ଭଗବାନ କୃପା ତାଙ୍କ ବିରୁଦ୍ଧରେ କହିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କହିବା ପାଇଁ ସେ ଭଗବାନ ସେ ଶକ୍ତି ତାଙ୍କୁ ଦେଇଛନ୍ତି। ଏଇଭଳି ଭାବରେ ଭଗବାନଙ୍କର ଯେଉଁ ରହିଛି କୃପାକୁ କ'ଣ ଆମେ କହିବା, ତେଣୁ କୁଞ୍ଚିଦେବୀ ଭଗବାନ ଭକ୍ତମାନେ ଜାଣନ୍ତି, ଭଗବତ ତତ୍ତ୍ୱକୁ ଜାଣନ୍ତି ସେମାନେ, ଭଗବତ ତତ୍ତ୍ୱଟା ଏତେ ସହଜ ନୁହଁ, ସହଜ ବସ୍ତୁ ନୁହଁ, ହଜାର ହଜାର ଜନ୍ମ ବିତିଗଲା ପରେ ବହୁଳାମ ଜନ୍ମ ନାମନ୍ତେ ଜ୍ଞାନବାନ ମାଆଙ୍କ ପଦ୍ଧତି, ସାଧାରଣ ବ୍ୟକ୍ତିଙ୍କ କଥା କ'ଣ କହିବା, ଯେଉଁମାନେ ଜ୍ଞାନୀ ବ୍ୟକ୍ତି ତାଙ୍କୁ ମଧ୍ୟ ଅନେକ ଜନ୍ମ ବିତେଇବାକୁ ପଡ଼ୁଛି, ସେତେବେଳେ ସେ ଆସିକରି ଭଗବାନ ଶରଣରେ ଯାଇକରି ଜାଣୁଛନ୍ତି ବାସୁଦେବ ଶରଣ ନୀତି,
ସବୁକିଛିର ମୂଳ ହେଉଛି ବାସୁଦେବ, ତେଣୁ ସେଥିରେ ସେ ମହାତ୍ମାରେ ପରିଣତ ହୁଅନ୍ତି। ସେ ମହାତ୍ମା ହେଉଛନ୍ତି ବହୁତ ଦୁର୍ଲଭ, ସୁଦୁର୍ଲଭ। ବାସୁଦେବ ସରମିତି ସହ ମହାତ୍ମା ସୁଦୁର୍ଲଭ। ତେଣୁ ଭଗବାନଙ୍କର ଭଗବାନ ସମସ୍ତ ଅଂଶ, ଆଉ ସେ ଭଗବାନ କ'ଣ କରିବେ? ଯେ ବିରୁଦ୍ଧରେ ଗଲେ ମଧ୍ୟ ତାଙ୍କୁ ସବୁ ଦେଉଛନ୍ତି, ସମସ୍ତେ ଭଗବାନଙ୍କର ଅଂଶ। ଏମିତି କେହି ନାହାନ୍ତି ଯେ ଭଗବାନଙ୍କଠାରୁ ଭିନ୍ନ, ସମସ୍ତେ ଭଗବାନଙ୍କ ଅଂଶ। ତେଣୁ ଆମେ ମନାଦି କାଳରୁ ଏଇ ଭୌତିକ ଜଗତରେ ଘୁରି ବୁଲୁଛେ, ଭଗବାନଙ୍କ ଶରଣ ନ ଯାଇକରି ଆମେ ଭୌତିକ ଜଗତରେ ଘୁରି ବୁଲୁଛେ, ଏବଂ ଭଗବାନ ମଧ୍ୟ ଆମ ସହିତ ଘୁରି ବୁଲୁଛନ୍ତି। ଭଗବାନ ମଧ୍ୟ ସମସ୍ତଙ୍କ ହୃଦୟ ଭିତରେ ରହିକରି ସେ ବିଷ୍ଠାର କୀଟର ବିଷ୍ଠାର ଯେଉଁ କୃମି ରହିଛି ତାହାର ହୃଦୟରେ ମଧ୍ୟ ଭଗବାନ ରହିଛନ୍ତି, ସମସ୍ତଙ୍କ ପାଇଁ ଭଗବାନ ରହିଛନ୍ତି, ଏବଂ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି, ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି କେତେବେଳେ ସେ ମୋର ଶରଣରେ ଆସିବ। ଉପନିଷଦରେ ସେ କଥାଟି କୁହାଯାଇଛି, ଦ୍ୱା ସୁପର୍ଣ୍ଣା ସୁଦୃଜା ସଖାୟା, ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ରହିଛନ୍ତି। ଶ୍ଲୋକଟି ମୁଁ ଥରେ ଯାଇଥିଲି ୟୁରୋପର ସ୍ୱିଜରଲ୍ୟାଣ୍ଡକୁ ଯାଇଥିଲି, ସ୍ୱିଜରଲ୍ୟାଣ୍ଡରେ ଜୁରିକରେ ମୁଁ ଥରେ ଯାଇଥିଲି, ସେଠି ଦୁଇ ଥର କଥା କହିଛି ସଣ୍ଡେରେ, ଆଉ ଅନ୍ୟ ଦିନମାନଙ୍କ କଥା କହିଛି ମଧ୍ୟ। ସେଠି ଜଣେ ଭକ୍ତ ଥିଲେ, ସେ ଭକ୍ତ ଜଣଙ୍କ ସହିତ ଆମେ ଏମିତି କଥା ହେବାକୁ ଆସିଲା ବେଳେ ଗୋଟେ ଥର ବହୁତ କଥା ହେଇଛି, ଆମେ ସଂକ୍ଷେପରେ କହିବା, ସେ ବ୍ୟକ୍ତି ଜଣେ କହୁଥିଲେ, ସେ ଜଣେ ମାଉଣ୍ଟେନିୟରିଂ ଥିଲେ, ବିଭିନ୍ନ ସବୁ ପାହାଡ଼ ପଟେ ସବୁ ଯାଉଥିଲେ, ସିଏ ସାଇକେଲରେ ସବୁ ବୁଲାବୁଲି କରୁଥିଲେ ସବୁଆଡ଼େ, ବହୁତ କଥା ରହିଛି ଆମେ ତାକୁ ସଂକ୍ଷେପରେ କହିବା। ସେ ବ୍ୟକ୍ତି ଜଣଙ୍କ ଏହିଭଳି ଭାବରେ ଜଣେ ଡକ୍ଟର ସଂସ୍ପର୍ଶରେ ଆସିଲେ ଯେ ତାଙ୍କୁ ଏଇ ଉପନିଷଦଟା, ଏଇ ଉପନିଷଦଟି ଦେଲେ, ଯେଉଁ ଉପନିଷଦରେ ଏଇ ଶ୍ଲୋକଟି ରହିଥିଲା, ଦ୍ୱା ସଜୁଜା ସଖାୟା, ଦ୍ୱା ସୁପର୍ଣ୍ଣା ସଜୁଜା ସଖାୟା, ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ରହିଛନ୍ତି, ଗୋଟିଏ ପକ୍ଷୀ ସେ ବୃକ୍ଷର ଫଳକୁ ଖାଉଛି, ଆଉ ଗୋଟେ ପକ୍ଷୀ ଖାଲି ରକ୍ଷା କରୁଛି। ତେଣୁ ଏଇ ଶ୍ଲୋକଟି ଯେଉଁ ରହିଛି, ଏଇ ଶ୍ଲୋକଟି ଦୁଇ ସ୍ଥାନ ରହିଛି, ଦୁଇଟି ଉପନିଷଦ ରହିଛି ରହିଛି ଏଇଟା ପଢ଼ିକରି ସିଏ, ସେଇଟା ଆମର ଇସ୍କନର ବହି ନୁହଁ, ଇସ୍କନ ପବ୍ଲିକେସନ୍ ନୁହଁ, ସେ ଆଉ ଗୋଟେ ସଂସ୍ଥାର ପବ୍ଲିକେସନ୍, କିନ୍ତୁ ସେ ସେଇଥିରେ ତାଙ୍କର ଜୀବନର ମୋଡ଼ ଚେଞ୍ଜ ହୋଇଗଲା, ସେ ଆସି ଇସ୍କନରେ ଉପସ୍ଥିତ ହେଲେ। ତେଣୁ ଏହି ସମୟରେ ଥିଲାବେଳେ ମୋର ତାଙ୍କ ସହ ଦେଖା ହେଇଥିଲା, 2015-16 କଥା। ତେଣୁ ଏହିଭଳି ଭାବରେ ଗୋଟିଏ ଗୋଟିଏ ଇଭେଣ୍ଟ ରହିଛି ଜୀବନର ମୋଡ଼ ପରିବର୍ତ୍ତନ କରିଦେବ, ଜୀବନର ମୋଡ଼ ପରିବର୍ତ୍ତନ କରିଦେବ। ତେଣୁ ଭଗବାନ ଏହିଭଳି ଭାବରେ ସମସ୍ତଙ୍କ ଜୀବନ ହୃଦୟ ଭିତରେ ରହିଛନ୍ତି, ହୃଦୟ ଭିତରେ ରହିକରି ସବୁବେଳେ ପ୍ରେରଣା ଦେଉଛନ୍ତି ଭଗବାନଙ୍କ ଶରଣରେ ଯିବା ପାଇଁ। କିନ୍ତୁ ଭଗବାନଙ୍କ ଶରଣରେ ନ ଯାଇକରି ଆମେ ବହୁତ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ, ଦୁଃଖକୁ ସୁଖ ବୋଲି ଭାବିକରି ଆମର ଏହିଭଳି ଭାବରେ ଜୀବନ ଚାଲିଯାଉଛି। ତେଣୁ ଭଗବାନ ସମସ୍ତଙ୍କ ପ୍ରତି ତାଙ୍କର କୌଣସି ସ୍ୱପର ଭ୍ରାନ୍ତି ନାହିଁ, ଇଏ ମୋର ନିଜର, ଇଏ ମୋର ପର, ଏସବୁ ଭଗବାନଙ୍କର ନାହିଁ, ଭଗବାନ ଭକ୍ତଙ୍କର ମଧ୍ୟ ସେସବୁ ନାହିଁ। ଆମେ କହିଲେ ନା, ଶୁଣିଲେ ନା, ସମ ସର୍ବେଚ୍ ଭୂତ ଏସବୁ, ଯେଉଁମାନେ ଭଗବାନ ଭକ୍ତ କଥା ଛାଡ଼ନ୍ତୁ, ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଯିବେ ତାଙ୍କର ମଧ୍ୟ ସେହିଭଳି ଭାବରେ ତାଙ୍କର ବ୍ୟବହାର ଆସିବ, ସମ ସର୍ବେଚ୍ ଭୂତ ଏସବୁ। ତେଣୁ ଏଇଟା କୁହାଯାଉଛି, କୁନ୍ତିଦେବୀ କହୁଛନ୍ତି, ନ ତେ ଅସ୍ତି ସ୍ୱପରଭ୍ରାନ୍ତି ବିଶ୍ୱସ୍ୟ ଶ୍ରୁଧାତ୍ମନ, ବିଶ୍ୱର ବିଶ୍ୱ କହିଲେ କ'ଣ, ବିଶ୍ୱ କହିଲେ ଏ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, 14 ଲୋକ ରହିଛି, ପୃଥିବୀ ଲୋକ ଆମେ ମଝିରେ ରହିଛେ, ଆ ଉପରେ 6 ଲୋକ ରହିଛି, ତା ତଳେ 7 ଲୋକ ରହିଛି, ଏ ସମୁଦାୟ ଗୋଟିଏ ବିଶ୍ୱ, ବିଶ୍ୱର ଏ ବିଶ୍ୱ ଏଇଭଳି ଭାବରେ ଅନେକ ବିଶ୍ୱ ରହିଛି, ସବୁ ବିଶ୍ୱ ହେଉଛି ଭଗବାନଙ୍କଠାରୁ ଜାତ ହେଇଛି, ସବୁକିଛି ଭଗବାନଙ୍କଠାରୁ ଆସୁଛି, ବିଶ୍ୱସ୍ୟ ଶ୍ରୁଧାତ୍ମନ, ସମସ୍ତେ ବିଶ୍ୱର ଯିଏ ରହିଛନ୍ତି, ବିଶ୍ୱବାସୀମାନେ ସବୁ ରହିଛନ୍ତି, ସମସ୍ତେଙ୍କର ସେ ହେଉଛନ୍ତି ଶ୍ରୁହୃଦ, ସମସ୍ତେ ଭଗବାନଙ୍କର ଶ୍ରୁହୃଦ ଶ୍ରୁଧାତ୍ମନ, ଭଗବାନ ମଧ୍ୟ ତାଙ୍କର ଆତ୍ମା, ଭଗବାନ ସମସ୍ତଙ୍କର ଶ୍ରୁହୃଦ ଶ୍ରୁଧାତ୍ମନ, ତଥାପି ସ୍ୱରତାଂ ଶଶ୍ୱତ, ତଥାପି ସ୍ମରତାଂ ଶଶ୍ୱତ, ଭଗବାନ
ଯଦିଓ ସମସ୍ତେ ଭଗବାନଙ୍କ ସମାନ ବା ନିଜର ଅଂଶ ଭଗବାନ ସମସ୍ତଙ୍କ ପ୍ରତି କ'ଣ ସୁହୃଦ ଏବଂ ବନ୍ଧୁ ଭଳି ବ୍ୟବହାର ତାଙ୍କର ରହିଛି ବନ୍ଧୁ ଭାବ ରହିଛି ତଥାପି ସ୍ମରତାଂ ଶଶ୍ୱତ ଭଗବାନ ଯଦିଓ ସମସ୍ତେ ସମସ୍ତଙ୍କର ଭଗବାନଙ୍କ ନିଜର ବ୍ୟକ୍ତି ସବୁକିଛି ରହିଛି କିନ୍ତୁ ତଥାପି ଭଗବାନ ସ୍ମରତାଂ ଶଶ୍ୱତ ଶଶ୍ୱତ କହିଲେ ସବୁବେଳେ ପାଇଁ ସେମାନଙ୍କ ସ୍ମରଣ କରନ୍ତି ତଥାପି ସ୍ମରତାଂ ଶଶ୍ୱତ କ୍ଲେଶା ହଂସି ହୃଦିସ୍ଥିତ ଭଗବାନ ଏକାଧାରରେ ଦୁଇଟି କାର୍ଯ୍ୟ କରନ୍ତି ଭଗବାନ ସମସ୍ତଙ୍କୁ ସ୍ମରଣ କରୁଛନ୍ତି ସ୍ମରତାଂ ଶଶ୍ୱତ ସମସ୍ତଙ୍କୁ ସ୍ମରଣ କରୁଛନ୍ତି ଏମିତି କିଏ ନାହାନ୍ତି ଯାହାକୁ ଭଗବାନ ସ୍ମରଣ କରୁନାହାନ୍ତି କିନ୍ତୁ କ'ଣ କରୁଛନ୍ତି ନା କ୍ଲେଶା ହଂସି ହୃଦିସ୍ଥିତ ସମସ୍ତଙ୍କ ହୃଦୟରେ ରହିଛନ୍ତି ଭଗବାନ ଏମିତି କେହି ନାହାନ୍ତି ଯାହାଙ୍କ ହୃଦୟରେ ଭଗବାନ ନାହାନ୍ତି ତାରେ ଭଗବାନ ରାମଚନ୍ଦ୍ର ଲୀଳାରେ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ଯେତେବେଳେ ଲଙ୍କା ବିଜୟ ଲାଭ କଲା ପରେ ଅଯୋଧ୍ୟାକୁ ଫେରିଲେ ସେହି ସମୟରେ ବିଭୀଷଣ ଭଗବାନଙ୍କୁ ବହୁତ ପ୍ରକାର ମୂଲ୍ୟବାନ ସବୁ ମଣିଷକୁ ଦେଇଥିଲେ ବିଭିନ୍ନ ସବୁ ଭଗବାନ ସମସ୍ତଙ୍କୁ ଦିଆ ବାଣ୍ଟା ଗଲା ପରେ ହନୁମାନ ଗୋଟିଏ ମଣି ପାଇଥିଲେ ହନୁମାନ ମଧ୍ୟ କିଛି ମଣି ପ୍ରାପ୍ତ ହୋଇଥିଲେ ତେଣୁ ହନୁମାନ କ'ଣ କରୁଛନ୍ତି ନା ସେ ମଣିକୁ ଦାନ୍ତରେ କାମୁଡ଼ିକିରି ଫିଙ୍ଗି ଦେଉଛନ୍ତି ହନୁମାନ ଦାନ୍ତରେ କାମୁଡ଼ିକି ଫିଙ୍ଗି ଦେଉଛନ୍ତି ବିଭୀଷଣଙ୍କ ମନରେ କେତେ ଦୁଃଖ ହେଉଥିବ ଚିନ୍ତା କରନ୍ତୁ କୋଟି କୋଟି ଟଙ୍କାର ଜିନିଷ ଏହିଭଳି ଭାବରେ ସେ ନଷ୍ଟ କରିଦେଉଛନ୍ତି ହନୁମାନ ତେଣୁ ବିଭୀଷଣ କହିଲେ ମାନେ ଭାବିଲେ ଏ ମର୍କଟ ବ୍ୟକ୍ତି ଆଉ ସେ କ'ଣ କରିବ ମାଙ୍କଡ଼ଟା ଆଉ ସେ କ'ଣ କରିବ ସେ ମଣିରେ ବୁଲି କ'ଣ ବୁଝିବ ତେଣୁ ତାଙ୍କୁ ପଚାରିଲେ କାହିଁକି ହନୁମାନଜୀ ତୁମେ ଏମିତି କରୁଛ ମଣିକୁ କାହିଁକି ଏମିତି କାଟି ଫିଙ୍ଗି ଦେଉଛ ଦାନ୍ତ କାମୁଡ଼ିକିରି ନଷ୍ଟ କରିଦେଉଛ ନା ମୁଁ ଦେଖୁଛି ମଣି ଭିତରେ ମୋ ରାମ ଅଛନ୍ତି କି ନାହିଁ ନା ମଣି ଭିତରେ ରାମ ଅଛନ୍ତି ତୁମ ହୃଦୟ ଭିତରେ ରାମ ଅଛନ୍ତି ନା ହଁ ମୋ ଭିତରେ ଭିତରେ ରାମ ଅଛନ୍ତି ହଁ ଦେଖେଇ ଦେଇପାରିବ ନା ହଁ ଦେଖେଇ ଦେଇପାରିବ ତେଣୁ ଦେଖେଇଦେଲେ ଛାତି ଚିରିଧାରକୁ ସୀତାରାମ ଆସିଗଲେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ହୃଦୟ ବୋଧେ ଦେଖେଇଦେଲେ ଭଗବାନଙ୍କୁ ଦେଖେଇଦେଲେ ସୀତାରାମଙ୍କୁ ହନୁମାନ ଶ୍ରେଷ୍ଠ ଭକ୍ତ ଭଗବାନଙ୍କର ତେଣୁ ସେହିଭଳି ଭାବରେ ଭଗବାନ ସମସ୍ତ ହୃଦୟ ଭିତରେ ରହିଛନ୍ତି ତଥାପି ସ୍ମରତାଂ ଶଶ୍ୱତ କ୍ଲେଶାଂ ହଂସି ହୃଦିସ୍ଥିତ ଯେଉଁମାନେ ଭଗବାନଙ୍କ ନିଜଜନ ମାନେ ଯେଉଁମାନେ ଭଗବାନ ସ୍ମରଣ କରୁଛନ୍ତି ଭଗବାନ ଅନ୍ୟମାନେ ଭଗବାନ ସ୍ମରଣ କରୁନାହାନ୍ତି ତେଣୁ ଭଗବାନ ଯେଉଁ ରହିଛି ପ୍ରକୃତର ନିୟମ ଅନୁସାରେ ସେମାନେ ପରିଚାଳିତ ହେଉଛନ୍ତି କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନଙ୍କ ନିୟମରେ ଚାଲିବେ ସ୍ପେଶାଲ ନିୟମ ଭଗବାନ ତାଙ୍କ ପାଇଁ ରହିଛି ତେଣୁ ତାଙ୍କର ହୃଦୟ ରହିକରି ତାଙ୍କର କ୍ଲେଶାନ ହଂସି ତାଙ୍କର ଦୁଃଖକୁ ଭଗବାନ ଦୂର କରିଦିଅନ୍ତି କ୍ଲେଶାନ ହଂସି ତାଙ୍କର ଦୁଃଖକୁ ଭଗବାନ ଦୂର କରିଦିଅନ୍ତି ତେଣୁ କଥା ରହିଛି ଭଗବାନ ତାଙ୍କର ଦୁଃଖକୁ ଦୂର କରନ୍ତି ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଭଗବାନ ତାଙ୍କୁ ଦୁଃଖ ପ୍ରଦାନ କରନ୍ତି ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ତାଙ୍କ ଦୁଃଖକୁ ଦୂର କରନ୍ତି ଏହିଭଳି ଭାବରେ କଥା ରହିଛି ତେଣୁ ଭାଗବତରେ କୁହାଯାଉଛି ଏଠାରେ ବୁଦ୍ଧିମତୀ ରାଣୀ କୁନ୍ତି ଇଙ୍ଗିତ କରୁଛନ୍ତି ଯେ ଏପରିକି ଯଦିଓ ଭଗବାନ କୃଷ୍ଣ ତାଙ୍କ ସହିତ ଏକ ବନ୍ଧୁ ହିସାବରେ ସ୍ନେହପୂର୍ଣ୍ଣ ବ୍ୟବହାର କରୁଛନ୍ତି ତଥାପି ସେ ବ୍ରହ୍ମାଣ୍ଡର ଶୁଭଚିନ୍ତକ ଆତ୍ମା ରୂପରେ ନିଜ ପଦ ସହିତ କୌଣସି ସାଲିସ କରୁନାହାନ୍ତି ଅନ୍ୟ କଥାରେ ଭଗବାନ ପକ୍ଷପାତ କରନ୍ତି ନାହିଁ ଯେପରିକି ସେ ଭଗବତ ଗୀତା 9:29 କହିଛନ୍ତି ସମହଂ ସର୍ବଭୂତେଷୁ ମୁଁ ସମସ୍ତଙ୍କ ପ୍ରତି ସମାନ ଏଣୁ ଭଗବାନ ଯେତେବେଳେ ସମସ୍ତ ଆତ୍ମାଙ୍କ ସହିତ ଭାବ ବିନିମୟ କରନ୍ତି ସେତେବେଳେ ଏହା ସ୍ୱାଭାବିକ ଯେଉଁମାନେ ଗଭୀର ଭାବରେ ପ୍ରେମ କରୁଥାନ୍ତି ସେମାନେ ତାଙ୍କର ବିଶେଷ କୃପା କଟାକ୍ଷ ଲାଭ କରନ୍ତି ଯେହେତୁ ସେମାନେ ତାଙ୍କ ବ୍ୟତୀତ ଅନ୍ୟ କିଛି ଚାହାନ୍ତି ନାହିଁ। ତେଣୁ ଏ ଶ୍ଳୋକ ଭାଷାରେ ସନାତନ ଗୋସ୍ୱାମୀ କହୁଛନ୍ତି ତଦେବ ଅଭିବଞ୍ଜୟନ୍ତୀ ଈଶ୍ୱର ଦେହେନ ସର୍ବତ୍ର ସମସ୍ୟା ବି ଭକ୍ତିଷୁ ଏବଂ ଅନୁଗ୍ରହ ଇତି ଆହ। ଯଦିଓ ଭଗବାନ ସମସ୍ତଙ୍କୁ ସମାନ କିନ୍ତୁ ଭକ୍ତଙ୍କ ପ୍ରତି ବିଶେଷ କୃପା ତାଙ୍କର ଅନୁଗ୍ରହ ରହିଛି। ଆତ୍ମା ଅନ୍ତର୍ଯ୍ୟାମୀ ଈଶ୍ୱର ଭଗବାନ ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି, ଆତ୍ମା ପରମାତ୍ମା ରୂପେ ରହିଛନ୍ତି ଏବଂ ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ସ୍ମରତାମପି ସ୍ମରଣ ମାତ୍ର ଲକ୍ଷଣମପି କିଂ ପୁନଃ ନବବିଧାଂ ଭକ୍ତିଂ କୁର୍ବତୀ ଇତି ଅର୍ଥ। କେବଳ ଯେଉଁମାନେ ଭଗବାନଙ୍କୁ ସ୍ମରଣ କରୁଛନ୍ତି ତାଙ୍କର ଦୁଃଖକୁ ଦୂର କରିଦେଉଛନ୍ତି, ଆଉ ଯେଉଁମାନେ ନବବିଧା ଭକ୍ତି ରହିଛି ସେସବୁ କରୁଛନ୍ତି ତାଙ୍କ କଥା କ'ଣ କହିବା। ଏ ଶ୍ଳୋକଟି ମୁଁ ଗତକାଲି କହିଦେଇଥିଲି, ପର୍ପଟିକି ଭୁଲରେ କହିଦେଇଥିଲି, ଯାହା ବି ହଉ। ତେଣୁ ଆମର ବର୍ତ୍ତମାନ ସମୟ ହୋଇଗଲା, ତେଣୁ ଆମେ ସମୟ କଥାକୁ ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା। ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌରବ କି।